भगवते वासुदेवाय श्रीमद् भगवद् गीता सप्तदश अध्याय श्लोक 26
ଆଜି ଆମର ମାଙ୍ଗଳିକ କାର୍ଯ୍ୟକ୍ରମ ଏଠାରେ ପ୍ରଭୁଙ୍କର ନାତୁଣୀର 21 ଦିନ, ସେଥିପାଇଁ ଆମେ ଏହି ଶ୍ଳୋକଟି ପାଠ କରୁଛେ। ଏହି ବିଭିନ୍ନ ଯୋଉ ମାଙ୍ଗଳିକ କାର୍ଯ୍ୟରେ କେମିତି ଭଗବତ ଗୀତାର ବର୍ଣ୍ଣନା କରାଯାଇଛି, ସେ ମୁଁ ଏଇ ଦୁଇ ଶବ୍ଦ ଶ୍ଳୋକ ଅଛନ୍ତି, ଆମେ ଗୋଟିଏ ଶ୍ଳୋକ ପାଠ କଲେ ତାର ଅର୍ଥ ଆମେ ବୁଝେଇବା। ତେଣୁ ଏଠାରେ କୁହାଯାଉଛି ଯେ ସଦ୍ଭାବେ ସାଧୁଭାବେ ଚ ସଦିତ୍ୟ ପ୍ରଯୁଜ୍ୟତେ ପ୍ରଶସ୍ତେ କର୍ମଣି ତଥା ସତ୍ଶବ୍ଦ ପାର୍ଥ ଯୁଜ୍ୟତେ ଯଜ୍ଞେ ତପସି ଦାନେ ଚ ସ୍ଥିତି ସଦିତି ଚୋଚ୍ୟତେ କର୍ମ ଚୈବ ତଦିତ୍ୟମ ସଦିତ୍ୟ ବା ବିଜ୍ଞତେ। ଅର୍ଥାତ୍ ଭକ୍ତି ଯୋଗର ପ୍ରଧାନ ଲକ୍ଷ୍ୟ ହେଉଛନ୍ତି ପରମେଶ୍ୱର, ଏବଂ ଏହା ସତ୍ ଶବ୍ଦ ଦ୍ୱାରା ନିର୍ଦ୍ଦେଶ କରାଯାଏ। ହେ କୁନ୍ତିପୁତ୍ର, ଯଜ୍ଞ ଦାନ ଏବଂ ତପସ୍ୟା ପରମେଶ୍ୱରଙ୍କର ପୁଷ୍ଟି ବିଧାନ ନିମିତ୍ତ ସଦ୍ଭାବରେ ଓ ସାଧୁ ଭାବରେ କରାଯାଏ। ଭାବରେ କୁହାଯାଉଛି ଯେ ମାନବର ଶୈଶବ ଅବସ୍ଥାରୁ, ଅର୍ଥାତ୍ ଯେତେବେଳେ ସେ ପିତାମାତାଙ୍କ ଯତ୍ନରେ ଥାଏ, ସେ ଅବସ୍ଥାରୁ ଜୀବନର ଶେଷ ଅବସ୍ଥା ପର୍ଯ୍ୟନ୍ତ ଜୀବନକାଳ ମଧ୍ୟରେ ଅନେକ ସଂସ୍କାର ବିଧାନ ଅଛି। ଏ ସମ୍ବନ୍ଧରେ ବୈଦିକ ସାହିତ୍ୟରେ ବର୍ଣ୍ଣନା କରାଯାଇଛି, ଏସବୁ ବର୍ଣ୍ଣନା କରାଯାଇଛି। ଏଠାରେ ବ୍ୟବହୃତ ପ୍ରଶସ୍ତ କର୍ମଣି ଦ୍ୱାରା ସେ କର୍ମମାନଙ୍କ କଥା କୁହାଯାଉଛି। ଜୀବର ଅନ୍ତିମ ମୁକ୍ତି ନିମିତ୍ତ ଏସବୁ ସଂସ୍କାର ବ୍ୟବସ୍ଥାର ବିଧାନ ଅଛି। ଶାସ୍ତ୍ରରେ କୁହାଯାଇଛି ଯେ ଏସବୁ କର୍ମରେ ଓମ୍ ତତ୍ସତ୍ ଉଚ୍ଚାରଣ କରାଯିବା ଉଚିତ। ସଦ୍ଭାବେ ଓ ସାଧୁଭାବେ ଶବ୍ଦମାନଙ୍କରୁ ଦିବ୍ୟ ସ୍ଥିତି କଥା ସୂଚିତ ହେଉଅଛି। যে কৃষ্ণ চেতনার কর্ম করছি তাকে সত্য কুযায়, এবং যে কৃষ্ণ চেতনা সম্বন্ধে কর্ম মানক সম্বন্ধে সম্পূর্ণ চেতনশীল তাকে স্বরূপ কুযায়। শ্রীমদ ভাগবতরে কুযাইছে যে ভক্ত মালে দিব্য বিষয়বস্তু গুলিক পরিস্ফুট হুয়ে, সৎসঙ্গ বিনা ব্যক্তি কদাপি দিব্য জ্ঞান লাভ করিপারিব নাহি। যেতবে ব্যক্তির দীক্ষা সংস্কার হুয়ে কিংবা যজ্ঞ ফলিত প্রদান করা যায় সেতবে ব্যক্তি ওম তৎসৎ উচ্চারণ করে। ঠিক সেইপরি সমস্ত প্রকার যোগক্রিয়ারে পরম লক্ষ্য ওম তৎসৎ হি আহ্বান করা যায়। সমস্ত কর্মকে সাফল্য মণ্ডিত করা নিমিত্ত ওম তৎসৎ শব্দমান উচ্চারণ করা যায়। এই উচ্চারণ ওম তৎসৎ সবকু পরিপূর্ণ করা হয়। আজি আমার এটি উপস্থিত সমস্ত ভক্তবৃন্দ এবং মাতৃবৃন্দ আমি এই দেবরাজীর ভগবদ গীতা কার্যক্রম ক্লাস কু হার্দিক স্বাগত করছু। প্রভুঙ্কর যেহেতু আজ নাতনীর একুশ দিন, তেমন আজি আমি কহিলি প্রভু কিছু কথা কহিবার ভগবান কথা, তো আমি এই ভগবদ গীতার এই শ্লোক দুইটি বিষয়ে চিন্তা করছিলু যে আমার ভৌতিক জগতরে যেভাবে আমি সমস্ত আসিছে, আমি ভৌতিক জগতরে কিভাবে আনন্দ পাইবা সেই ব্যবস্থা করা যাইছে। ভগবদ্গীতা চতুর্থ অধ্যায়ে ভগবান কইছেন সেটা যে ব্রহ্মা সেটা কইছেন পূর্ববাচ প্রজাপতি অনেক পশু বিশ্বম এসব স্পৃষ্ট কাম মানে ভগবান প্রথমে যেত সৃষ্টির প্রারম্ভে যেতবে এসব সৃষ্টি আরম্ভ হল সেতবে কমিটি সমস্ত আনন্দ রয়েবে সেইপর ভগবান ব্যবস্থা করছেন। সে কথা কুযাচ্ছি যে আরম্ভে সৃষ্টির আরম্ভে যে পূর্ববাচ প্রজাপতি অনেক প্রশ্ন বিশ্ব ভগবদ্গীতা তৃতীয় অধ্যায়ে বর্ণনা করা হয়েছে যে সহযোগ্য প্রজা সৃষ্ট পূর্ববাচ প্রজাপতি এই যে সৃষ্টি হচ্ছে এ হচ্ছে যজ্ঞ, তেমন এই যে সৃষ্টি হচ্ছে এ যজ্ঞ সহিত সৃষ্টি হচ্ছে সহযোগ্য প্রজা সৃষ্ট সমস্ত যেতে সৃষ্টি হচ্ছেন যেতে জীব উৎপন্ন হচ্ছেন 84 লক্ষ প্রকার জীব উৎপন্ন হচ্ছেন এ যেতবে সৃষ্টি হচ্ছেন প্রথমে পূর্ববাচ প্রজাপতি প্রজাপতি কে ব্রহ্মা প্রথমে এই কথাটি কইছেন সমস্ত জীব মানব কথাটি কইছেন যে অনেক প্রশংসম এইসব সৃষ্টি কাম কেমিতি আমি এই ভৌতিক জগতরে কেমিতি আনন্দ রহিবা প্রশবিশ্ব মানে আমার কেমিতি সর্বাঙ্গীন উন্নতি হব সেই অনেক প্রশবিশ্বম এইসব সৃষ্টি কাম আমার যাহা কামনা আছে সেসব পূরণ হব এই যজ্ঞ মাধ্যমে পূরণ হব। তেমন এই যে রয়েছে আমার বিভিন্ন প্রকার যজ্ঞ বেদরে বিভিন্ন প্রকার যজ্ঞ রয়েছে, সাধারণত জীবন ছটি কর্তব্য রয়েছে দেবর্ষি ভূত আপ্ত নৃণাং পিতৃণাং নকিঙ্কর নায়ক গুণিঞ্চ রাজন তথা গত মুকুন্দ পরিবৃত কর্তব্য সর্বাত্মনা শরণম শরণ্যম গত মুকুন্দ পরিবৃত কর্তব্য দেবতা মান প্রতি আমার ঋণ রয়েছে ঋষি মান প্রতি আমার ঋণ রয়েছে বা পিতা মাতা এমান প্রতি আমার ঋণ রয়েছে ভূত মানে যেত জীব অনেক সেমান প্রতি আমার কিছু ঋণ রয়েছে আমার বন্ধুবান্ধব মান প্রতি মধ্যে আমার ঋণ রয়েছে এইভাবে ভাবে ছটি ঋণ সমস্ত রয়েছে। তেমন যদি আমি সেমানকার ঋণ যদি আমি যদি ভগবান সেবা রহবা গত মুকুন্দ পরিবৃত সর্বাত্মনা শরণম শরণ্যম সবু সমস্ত শরণ্য হচ্ছে বা আশ্রয়কর্তা হচ্ছেন ভগবান সর্বাত্মা যে সমস্ত হৃদয় অনেক তাঁক শরণে যদি যাবে তাহলে গত মুকুন্দ পরিবৃত কর্তব্য তাঁকর আর কৌশি কর্তব্য রহবে না। কিন্তু সাধারণত সে সমস্তে ভগবান শরণে যাইপারতি না তেমন বিভিন্ন দেবদেবী মানুষ যেমন উপাসনা করতে সেই বেদরে শাস্ত্রে সব বর্ণনা করা যাই দেবান ভাবতানেন যে দেবা ভাবন্তু পরস্পর ভাবন্ত শ্রেয় পরম অভাবসত আমার যে আবশ্যকতা রয়েছে সে দেবতা মানে সেসব পূরণ করছেন যেমনি অন্ন ভবতি ভূতানি আমার জীবর যে আবশ্যকতা রয়েছে এ অন্ন ইত্যাদি দ্বারা আবশ্যকতা পূরণ হচ্ছে শস্য ইত্যাদি সে পূরণ হচ্ছে ସଚେତନତା ଦ୍ୱାରା ଆମେ ତାର ଆମର ଆବଶ୍ୟକତା ପୂରଣ କରିପାରୁଛୁ। ତେଣୁ ଏ ଅନ୍ନ କେମିତି ହେଉଛି ନା ପର୍ଯ୍ୟନା ଅନ୍ନ ସମ୍ଭବ କୃଷି ମାଧ୍ୟମରେ ଅନ୍ନ ହେଉଛି ଏବଂ କୃଷି କେମିତି ହେଉଛି ନା ଯଜ୍ଞ ଭବତି ପର୍ଯ୍ୟନ୍ୟ ଯଜ୍ଞ ମାଧ୍ୟମରେ ଏଇ କୃଷି ହେଉଛି। ପୁଣି ଯଜ୍ଞ କେମିତି ହେଉଛି ନା ଯଜ୍ଞ କର୍ମ ସମୁଦ୍ଭବ ବେଦରେ ସବୁ ବିଭିନ୍ନ ପ୍ରକାର ଯଜ୍ଞ କର୍ମ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯୋଉ ଯଜ୍ଞ ଇଏ ହେଉଛି ଭଗବାନ କହୁଛନ୍ତି ଇଏ ହେଉଛି ଗୋଟେ ଚକ୍ର ଏବଂ ପ୍ରବର୍ତ୍ତିତ ଚକ୍ର ନାନବର୍ତ୍ତିଜ ଅଭାୟୁ ଇନ୍ଦ୍ରିୟରାମ ଭୋଗ ପାତ ସଜୀବତି ଏଇ ଯୋଉ ଚକ୍ର ରହିଛି ଚକ୍ରଟି ସମସ୍ତ ମାନବ ଜାତି ପାଇଁ ରହିଛି ବିଶେଷ ଭାବରେ ମାନବ ମାନଙ୍କ ପାଇଁ ଏଇ ଯୋଉ ଉଦ୍ଦିଷ୍ଟ ରହିଛି ଭଗବାନଙ୍କ ବିଷୟରେ ଆଲୋଚନା କରିବା ଯାହା ଭଗବାନଙ୍କ ସେବା ଇତ୍ୟାଦି କରାଯିବ ଏ ମାନବ ମାନେ ହିଁ କରିପାରିବ ଅନ୍ୟ ଯେଉଁମାନେ କରିପାରିବେ ନାହିଁ। ତେଣୁ ବିଶେଷ ଭାବରେ ଏସବୁ ମାନବ ମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ତେଣୁ ଏଇ ଯୋଉ ଚକ୍ର ଭଗବାନ ବ୍ୟବସ୍ଥା କରିଛନ୍ତି ଏଇ ଚକ୍ରକୁ ଯେଉଁମାନେ ପାଳନ କରିବେ ନାହିଁ ସେମାନେ ଭୋଗମ ପାର୍ଥ ସହଯୋଗ ସେମାନଙ୍କର ଜୀବନ ହେଉଛି ବୃଥା ହେଇଯାଉଛି। ତେଣୁ ବିଭିନ୍ନ ଏ ମାନବ ସମାଜରେ ବିଭିନ୍ନ ପ୍ରକାର ଯଜ୍ଞ ବ୍ୟବସ୍ଥା ସବୁ କରାଯାଇଛି। ତେଣୁ ଆମର ଯୋଉ ବିବାହ ଠାରୁ ଆରମ୍ଭ କରିକି ବିବାହ ଗୋଟେ ମଧ୍ୟ ଗୋଟେ ଯଜ୍ଞ ବୋଲି କୁହାଯାଇଛି। ବିବାହ ଠାରୁ ଆରମ୍ଭ କରିକି ଯେତେବେଳେ ଜଣେ ଛୋଟ ସନ୍ତାନ ଯାହା ଦେଉଛି ତା ବିଭିନ୍ନ ପ୍ରକାର ସବୁ ସଂସ୍କାର ସବୁ ରହିଛି। ଦଶରିତ ନାମ ସଂସ୍କାର ସବୁ ରହିଛି ଦଶରିତ ସଂସ୍କାର ରହିଛି ଏଇଟା ଆମର ଗୋପାଳ ଗୋସ୍ୱାମୀ ତାଙ୍କର ବର୍ଣ୍ଣନା କରିଛନ୍ତି ସଂସ୍କାର ଦୀପିକାରେ ବର୍ଣ୍ଣନା କରିଛନ୍ତି। ତେଣୁ ପ୍ରଥମ ହେଉଛି ଗର୍ଭଧାରଣ ସଂସ୍କାର ଯେତେବେଳେ ଯୋଉ ସାଧାରଣତଃ ମାନବ କହିଲେ ମାନବ ଯେଉଁମାନେ ମାନବ ଜନ୍ମ ପାଇଛନ୍ତି ସେମାନେ ଗୋଟେ ଉନ୍ନତ ଜନ୍ମ ପ୍ରାପ୍ତ ହେଇଛନ୍ତି ପଶୁ ପକ୍ଷୀ ଏମାନଙ୍କ ପାଇଁ ଏମାନଙ୍କ ପାଇଁ ସେମାନେ ମାନବ ଜନ୍ମଟା ଉଦ୍ଦିଷ୍ଟ ନୁହଁ ମାନବ ଜନ୍ମ ଯେଉଁ ପାଇଛି ମାନେ ସେ ବହୁତ ଉନ୍ନତ ସ୍ତର ପ୍ରାପ୍ତ ହେଇଛି। ସାଧାରଣତଃ ଲୋକମାନଙ୍କର ଏଇ ଯୋଉ ପ୍ରବୃତ୍ତି ରହିଛି ଲୋକେ ବ୍ୟବା ଆମିଷ ମଧ୍ୟ ସେବା ନିତ୍ୟ ହେଇଯାନ୍ତୁ ନାହିଁ ତତ୍ର ଚୋଦନା ବ୍ୟବସ୍ଥିତ ବିବାହ ଯଜ୍ଞ ସୁରାଗ୍ରୀ ଆଶୁ ନିବୃତ୍ତି ରିଷ୍ଠା ପଶୁମାନେ ଏବଂ ମାନବ ମାନଙ୍କ ଭିତରେ ତଫାତ କଣ ସବୁବେଳେ ପ୍ରକାଶ ମହାରାଜ ଉଦାହରଣଟି ଦିଅନ୍ତି ହ୍ୱାଟ ଇଜ୍ ଦ ଡିଫରେନ୍ସ ବିଟୁଇନ୍ ଡଗ୍ ଆଣ୍ଡ ଏ ମ୍ୟାନ୍ ହ୍ୟୁମାନ୍ ବିଙ୍ଗ ଯୋଉ ଆମର ଯୋଉ ଶରୀରର ଆବଶ୍ୟକତା ଅଛି ସେ ଆବଶ୍ୟକତା ବିଷୟରେ ଆମେ ଚିନ୍ତା କରିବା ମାନବ ଏବଂ ପଶୁମାନଙ୍କ ଭିତରେ କିଛି ତଫାତ ନାହିଁ ଆହାର ନିଦ୍ରା ଭୟ ମୈଥୁନ ଏଇ ଚାରୋଟି ଜିନିଷ ସାମାନ୍ୟ ଏକ ପଶୁ ବି ନାରାୟଣ ପଶୁ ଏବଂ ମନୁଷ୍ୟମାନଙ୍କ ଭିତରେ କିଛି ସମାନ ରହିଛି। କିନ୍ତୁ ମାନବ ଜନ୍ମରେ ଅଧିକତା ହେଉଛି କଣ ନା ସେ ଧର୍ମ ଆଚରଣ କରିପାରିବ ଧର୍ମ ହିଁ ଦେଶ ଅଧିକ ବିଶେଷ ଧର୍ମ ହିଁ ନା ପଶୁ ବି ସମାନ ଯଦି ଜଣେ ଧର୍ମ ଆଚରଣ କରୁନାହିଁ ତାହେଲେ ସେ ପଶୁ ଭଳି ଜୀବନଧାରଣ କରୁଛି। ଆମ ଶିଶୁମନ୍ତ ସେମାନେ କହନ୍ତି ସେ ଯଦିଓ ଗୋଟେ ମାନବ ଶରୀର ପ୍ରାପ୍ତ ହେଇଛି କିନ୍ତୁ ଲାଙ୍ଗୁଡ଼ ଆଉ ସିଂହ ବିହୀନ ସେ ପଶୁ ପଶୁର ଲାଙ୍ଗୁଡ଼ ଅଛି ସିଂହ ଅଛି ଆଉ ମନୁଷ୍ୟର ଶିଶୁ ନାହିଁ କିନ୍ତୁ ସେ ନଥାଇକି ମଧ୍ୟ ସେ ଗୋଟେ ପଶୁ ଭଳି ଜୀବନଯାପନ କରୁଛି। ଯଦି ଏଇ ବ୍ରହ୍ମ ଜିଜ୍ଞାସା ତାର ଆରମ୍ଭ ନ ହେଲା ଭଗବାନ ବିଷୟରେ ଚିନ୍ତା କରିବା ଯଦି ଆରମ୍ଭ ନ ହେଲା ସେ ମାନବ ଜନ୍ମ ପ୍ରକୃତରେ ତାର ସେ ପଶୁ ଭଳି ଜୀବନଯାପନ କରୁଛି। ତେଣୁ ଏଠି ଆମର କୁହାଯାଇଛି ଭାଗବତ ବର୍ଣ୍ଣନା କରାଯାଇଛି ଏଇସବୁ ଯୋଉ ଆବଶ୍ୟକତା ରହୁଛି ଶରୀରର ଆବଶ୍ୟକତା ରହୁଛି ବିବାହ ଲୋକେ ବ୍ୟବହାର ସ୍ତ୍ରୀ ସଙ୍ଗ ମଦ୍ୟ ସେବା ଯୋଉ ମଦ୍ୟପାନ କରୁଛନ୍ତି ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ସେବନ କରୁଛନ୍ତି ବା ଆମିଷ ଯୋଉ ଭକ୍ଷଣ କରୁଛନ୍ତି ଏ ପାଇଁ ବେଦରେ ସବୁ ବ୍ୟବସ୍ଥା କରାଯାଇଛି ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ଜନ୍ତୁ ସବୁ ଜୀବମାନଙ୍କ ପାଇଁ ପଶୁମାନଙ୍କ ପାଇଁ ମଧ୍ୟ ଏଇଟା ରହିଛି ପ୍ରବୃତ୍ତି ରହିଛି କିନ୍ତୁ ମାନବ ସମାଜରେ ବ୍ୟବସ୍ଥିତି ସେଥିପାଇଁ ବ୍ୟବସ୍ଥା କରାଯାଇଛି ଜଣେ ମନ ଇଚ୍ଛା ସ୍ତ୍ରୀ ସଙ୍ଗ କରିପାରିବନି ସେଥିପାଇଁ ବିବାହ ଗୋଟେ ଯଜ୍ଞ ବୋଲି କୁହାଯାଉଛି ବ୍ୟବସ୍ଥିତି ଯେସବୁ ବିବାହ ଯଜ୍ଞ ସୁରାଗ୍ରୀ ଆଶୁ ନିବୃତ୍ତି ଇଷ୍ଟ ବିଭିନ୍ନ ଯଜ୍ଞ ମାଧ୍ୟମରେ ଜଣେ ଆମିଷ ଭକ୍ଷଣ କରିପାରିବ ବା ଜଣେ ସେଇ ବିଭିନ୍ନ ଯଜ୍ଞ ମାଧ୍ୟମରେ ଜଣେ ମଧ୍ୟ ସେବା କରିପାରିବ ଏସବୁ ବେଦରେ ସବୁ ବ୍ୟବସ୍ଥା କରାଯାଇଛି। ତେଣୁ ଆର ଉଦ୍ଦେଶ୍ୟ କଣ ହେଉଛି ନା ବ୍ୟବସ୍ଥିତି ଯେସବୁ ବିବାହ ଯଜ୍ଞ ସୁରାଗ୍ରୀ ଆଶୁ ନିବୃତ୍ତି ଇଷ୍ଟା ଖୁବ୍ ଶୀଘ୍ର ସେମାନେ ଆଶୁ ଅର୍ଥ ଖୁବ୍ ଶୀଘ୍ର ସେମାନେ ନିବୃତ୍ତି ମାର୍ଗକୁ ଆସିବେ ପ୍ରବୃତ୍ତି ମାର୍ଗରେ ତ ସମସ୍ତେ ରହିଛନ୍ତି ପଶୁପକ୍ଷୀ ସମସ୍ତେ ପ୍ରବୃତ୍ତି ମାର୍ଗରେ ରହିଛନ୍ତି ତେଣୁ ମାନବ ଯଦି ସେଇ ପ୍ରବୃତ୍ତି ମାର୍ଗରେ ରହିଲା ତାହେଲେ ସେ ଏଇ ଯୋଉ ଉନ୍ନତ ଜନ୍ମ ପାଇକିରି ତାର ଜୀବନଟା ବୃଥା ହେଇଯିବ। ତେଣୁ ଏଇ ମାନବ ସମାଜରେ ସେଥିପାଇଁ ବିଭିନ୍ନ ପ୍ରକାର ଶାସ୍ତ୍ର ମାଧ୍ୟମରେ ସବୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ତେଣୁ ବିବାହ ଗୋଟେ ଯଜ୍ଞ ବୋଲି କୁହାଯାଉଛି। ବିବାହ ଯଜ୍ଞ ଠାରୁ ଆରମ୍ଭ କରିକି ଯେତେବେଳେ ସନ୍ତାନ ଜାତ ହଉଛନ୍ତି, ପୁତ୍ର ଅର୍ଥ ହଉଛି ଯେ ମାନେ ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା, ଯୋଉ ବିବାହର ଉଦ୍ଦେଶ୍ୟ ହଉଛି କଣ ନା ସନ୍ତାନ ଉତ୍ପନ୍ନ କରିବା, ସେଥିପାଇଁ ବିବାହର ବ୍ୟବସ୍ଥା କରାଯାଇଛି। ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି ଯେ ଧର୍ମ ଅବିରୁଦ୍ଧ ଭୂଦେଶୁ କାମସ୍ମି ଭରତାସ, ଆଉ ଗୋଟେ ଜାଗାରେ ମଧ୍ୟ ଭଗବତ ଗୀତାରେ ଭଗବାନ କହୁଛନ୍ତି ପ୍ରଜନ ସ୍ଥାସ୍ମି କନ୍ଦର୍ପ, ଯୋଉ ସ୍ତ୍ରୀ ସଂଘର ଉଦ୍ଦେଶ୍ୟ ହଉଛି ପ୍ରଜା ଉତ୍ପନ୍ନ କରିବା, ନହେଲେ ସେଇଟା କେବଳ ଇନ୍ଦ୍ର ତୃପ୍ତିରେ ପରିଣତ ହବ। ତେଣୁ ସେଥିପାଇଁ ଏଇସବୁ ବ୍ୟବସ୍ଥା ଶାସ୍ତ୍ରରେ ସବୁ ବ୍ୟବସ୍ଥା କରାଯାଇଛି। ତେଣୁ ବିବାହ ଯୋଗ୍ୟ ବିବାହ କରୁଛନ୍ତି ମାନେ ସେତେବେଳେ ପ୍ରକୃତରେ ତାଙ୍କର ସେ ଶାସ୍ତ୍ର ଅନୁସାରେ ସେ ସ୍ତ୍ରୀ ସଂଘ କରୁଛନ୍ତି, ସେଥିପାଇଁ ସବୁ ବ୍ୟବସ୍ଥା ଶାସ୍ତ୍ରରେ ବ୍ୟବସ୍ଥା କରାଯାଇଛି। ଏବଂ ତାପରେ ଗର୍ଭାଧାନ, ଜଣେ ଯେତେବେଳେ ସ୍ତ୍ରୀ ସଂଘ କରୁଛନ୍ତି ସେତେବେଳେ ସେ ବୀର୍ଯ୍ୟ ଦାନ ଆଦାନ କରୁଛନ୍ତି ତାଙ୍କର ପତ୍ନୀଙ୍କର ଗର୍ଭରେ, ତେଣୁ ସେଠି ସନ୍ତାନ ଉତ୍ପନ୍ନ ହଉଛନ୍ତି। ଆମର ଭାଗବତରେ କପିଳଦେବ ବର୍ଣ୍ଣନା କରିଛନ୍ତି ତିନିଶ ଭାଗବତ ତୃତୀୟ ସ୍କନ୍ଧର ଏକତିରିଶ ଅଧ୍ୟାୟରେ ତାଙ୍କ ମାତା ଦେବତୀ କହୁଛନ୍ତି ଜଣେ ଯେତେବେଳେ ସନ୍ତାନ ଉତ୍ପନ୍ନ ହଉଛନ୍ତି କେମିତି ସେ ଉତ୍ପନ୍ନ ହଉଛନ୍ତି ନା କର୍ମଣା ଦୈବ ନେତ୍ରୀଣ ଜନ୍ତୁ ଦିବ ପକତେ ସ୍ତ୍ରିୟା ପ୍ରବିଷ୍ଟ ଉଦରମ ପୁଂସ ରହିତ କଣାଶ୍ରେ, ଯିଏ ଯୋଉଭଳିଆ କର୍ମ କରିବ ସେଇଟା ଦେବତାମାନଙ୍କ ଦ୍ୱାରା ନିର୍ଦ୍ଧାରିତ, ମାନେ ସେମାନେ ସାକ୍ଷୀ ହିସାବରେ ରହୁଛନ୍ତି, ଯିଏ ଯୋଉଭଳିଆ କର୍ମ କରିବ ସେଇ ଅନୁସାରେ ପରଧର୍ମ ସେ ପ୍ରାପ୍ତ ହବ। କର୍ମଣା ଦୈବ ନେତ୍ରୀଣ ଜନ୍ତୁ ଦିବ ପକତେ ତାର ପରଜନ୍ମ ସେଇଭଳି ଭାବରେ ନିର୍ଦ୍ଧାରିତ ହେଇଯିବ, ଏବଂ ସେ ସେଇଭଳି ଭାବରେ ଜଣେ ପିତାଙ୍କର ବୀର୍ଯ୍ୟକୁ ଆଶ୍ରୟ କରିକି ତାଙ୍କ ମାତାଙ୍କ ଗର୍ଭକୁ ସେ ଯିବେ। କର୍ମଣା ଦୈବ ନେତ୍ରୀଣ ଜନ୍ତୁ ଦିବ ପକତେ ସ୍ତ୍ରିୟା ପ୍ରବିଷ୍ଟ ଉଦରମ ପୁଂସ ରହିତ କଣାଶ୍ରେ, ଏଇଭଳି ଭାବରେ ସେ ତାଙ୍କର ଗୋଟେ ଜନ୍ମ ପ୍ରାପ୍ତ ହେ। ତେଣୁ ଏଇ ଯୋଉ ଗର୍ଭାଧାନ ଏଇ ଗୋଟେ ସଂସ୍କାର ଆରମ୍ଭ କରାଯାଉଛି, ଦଶରେ ଯୋଉ ସଂସ୍କାର ରହିଛି ମାନବ ସମାଜରେ ଆଜିକାଲି ସେସବୁ ଲୋପ ହେଇଗଲାଣି, କିନ୍ତୁ ସଂସ୍କାର ଦଶବିଧ ଯେଉଁମାନେ ଆର୍ଯ୍ୟ ଯେଉଁମାନେ ବେଦବିଧି ପାଳନ କରନ୍ତି ତାଙ୍କ ପାଇଁ ଏଇ ଦଶବିଧ ସଂସ୍କାର ରହିଛି। ବିଶେଷ ଭାବରେ ଯେଉଁମାନେ ଉନ୍ନତ କୂଳରେ ଯାହା କରୁଛନ୍ତି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଏ ତିନୋଟି ଉନ୍ନତ କୂଳ ବା ଉନ୍ନତ ଯୋଉ ଉନ୍ନତ ସ୍ତରରେ ଯେଉଁମାନେ ଅଛନ୍ତି ବର୍ଣ୍ଣାଶ୍ରମ ଧର୍ମର ଏ ଯୋଉ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଏଇ ତିନୋଟି ହେଉଛି ତିନୋଟି ବର୍ଣ୍ଣ ହେଉଛି ଉନ୍ନତ ବର୍ଣ୍ଣ ବା ଉଚ୍ଚ ବର୍ଣ୍ଣ ରଚନା ଶୂଦ୍ର ଶ୍ରେଣୀରେ ଏସବୁ ସଂସ୍କାର ନାହିଁ, କିନ୍ତୁ ଏ ତିନୋଟି ଶ୍ରେଣୀରେ ଏମାନଙ୍କୁ ସେଥିପାଇଁ ଦ୍ୱିଜ ବୋଲି କୁହାଯାଉଛି, ଏମାନେ ଦ୍ୱିତୀୟ ଜନ୍ମ ପ୍ରାପ୍ତ ହେବେ ଏଇ ଦଶମିକ ସଂସ୍କାର ମାଧ୍ୟମରେ ସେମାନେ ଆଉ ଗୋଟେ ଜନ୍ମ ପ୍ରାପ୍ତ ହେବେ। ତେଣୁ ପ୍ରଥମ ହେଉଛି ଗର୍ଭଧାନ ସଂସ୍କାର ଆସିଲା, ତାପରେ ଆସୁଛନ୍ତି ପୁଂସବନ ସଂସ୍କାର, ତାପରେ ସୀମନ୍ତ ନୟନ ସଂସ୍କାର, ଜାତ କର୍ମ ସଂସ୍କାର ଆସିବ, ତାପରେ ନିଷ୍କ୍ରାମଣ ସଂସ୍କାର, ତାପରେ ନାମକରଣ ସଂସ୍କାର ଆସିବ। ନାମକରଣ ଯୋଉ କରାଯାଉଛି ଆପଣମାନେ ଏ ପ୍ରସଙ୍ଗରେ ଜାଣିଥିବେ ଆମର ଅଜାମିଳ, ଅଜାମିଳ ସେ ବହୁତ ପାପୀ ଥିଲା, କିନ୍ତୁ ଏତେ ପାପ ଥିଲେ ମଧ୍ୟ ତାର ବହୁତ ସ୍ୱୀକୃତି ମଧ୍ୟ ରହିଥିଲା, ପୁଣ୍ୟ କର୍ମ ମଧ୍ୟ ରହିଥିଲା, ପୁଣ୍ୟ କର୍ମ ଫଳ ରହିଥିଲା, ଯେହେତୁ ସେ ପ୍ରଥମେ ତାଙ୍କ ପିତାଙ୍କୁ ସାହାଯ୍ୟ କରୁଥିଲେ ଭଗବାନଙ୍କ ସେବାରେ, ତେଣୁକରି ସେ ତାଙ୍କର ସେଇ ସ୍ୱୀକୃତି ଥିଲା ବୋଲି ସେ ତାଙ୍କର ଗୋଟେ ସନ୍ତାନକୁ ଅନେକ ତାଙ୍କ ସନ୍ତାନ ଥିଲେ ତାଙ୍କର ଯୋଉ କନିଷ୍ଠ ସନ୍ତାନ ବା ସଭା ସ୍ଥାନ ପୁଅର ନାମ ଦେଇଥିଲେ ନାରାୟଣ। ତେଣୁ ନାମକରଣରେ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି ନାମକରଣ, ଆଜିକାଲି ଆମର ଯୋଉ ନାମକରଣ ରହିଛି ଆଜିକାଲି ସେ ସବୁ ଭଗବାନଙ୍କ ନାମ ଅନୁସାରେ ନାମକରଣ କରାଯାଉ ନାହିଁ, କିନ୍ତୁ ମନ ଇଚ୍ଛା ନାମକରଣ କରାଯାଉଛି, କିନ୍ତୁ ଯେଉଁମାନେ ସୁକୃତିବାନ ପୁରୁଷ ସେମାନେ ତାଙ୍କର ଯୋଉ କନ୍ୟା ବା ପୁତ୍ର ଯାହା କହୁଛନ୍ତି ତାଙ୍କର ନାମ ସେଭଳି ଭଗବାନଙ୍କର ବିଭିନ୍ନ ଶକ୍ତି ବା ଭଗବାନଙ୍କର ବିଭିନ୍ନ ଅବତାରଙ୍କ ଅନୁସାରେ ନାମଟା କରଣ କରାଯାଉଛି ନାମକରଣ କରାଯାଉଛି, ଯେଉଁଥିପାଇଁ କି ଅଜାମିଳ 88 ବର୍ଷ ବୟସରେ ଯେତେବେଳେ ତାର ସାନ ପୁଅର ବୟସ ହଉଛି ମାତ୍ର 5 ବର୍ଷ, 88 ବର୍ଷ ବୟସରେ ବହୁତ ପ୍ରକାର ପାପ କାର୍ଯ୍ୟ କରିଛି, ତେଣୁ ଅନ୍ତିମରେ ଯେତେବେଳେ 3 ଜଣ ଜମଦୂତ ଆସି ପହଞ୍ଚିଯାଉଛନ୍ତି, କାରଣ ଯୋଉ ଆମେ ପାପ କାର୍ଯ୍ୟ କରୁଛେ ସାଧାରଣତଃ 3 ଭାଗରେ ଆମେ ପାପ କାର୍ଯ୍ୟ କରୁଛେ, କାୟ ମନ ଏବଂ ବାକ୍ୟ, ଶରୀର ମାଧ୍ୟମରେ ପାପ କାର୍ଯ୍ୟ କରୁଛେ, ମନ ମାଧ୍ୟମରେ ମଧ୍ୟ ବିଭିନ୍ନ ପ୍ରକାର ପାପ ଚିନ୍ତା କରାଯାଉଛି ଏବଂ ବାକ୍ୟ ବା କଥା ମାଧ୍ୟମରେ ମଧ୍ୟ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କଥା କୁହାଯାଇଛି। ତେଣୁ ଯେହେତୁ ଆମେ ଏଇ 3 ଭାଗରେ ପାପ କାର୍ଯ୍ୟ କରୁଛେ ସେଥିପାଇଁ ଅଜାମିଳର ଅନ୍ତିମ ସମୟରେ 88 ବର୍ଷ ବୟସରେ 3 ଜଣ ଜମଦୂତ ଆସି ପହଞ୍ଚିଯାଇଛନ୍ତି, ଏବଂ ସେ ଯମଦୂତଙ୍କର ଯୋଉ ବିକଟାଳ ରୂପ ଦେଖିକି ସେ ଭୟ କରିଯାଇଛନ୍ତି ଏବଂ ସେଥିପାଇଁ ସେ ନିକଟରେ ତାଙ୍କର ଯୋଉ ପୁଅ ସାନ ପୁଅ ଯେ ଖେଳୁଥିଲା ନାରାୟଣ ସେ ନାରାୟଣଙ୍କୁ ଡାକୁ ବିକୃଷ୍ୟ ମାନେ ବହୁତ ବିକଳରେ ଡାକୁଛି ମାନେ ଠିକ ଭାବରେ ଉଚ୍ଚାରଣ ବି କରିପାରୁନି ବହୁତ ଭୟ ଭୟଭୀତ ହେଇଯାଇଛି ତେଣୁ ବହୁତ ଜୋର ଚିନ୍ତା କରିକି ବହୁତ ଚିତ୍କାର କରିକି ସେ ନାରାୟଣ ନାମ ନେଇଛି ତେଣୁ ଏଇ ଯୋଉ ନାମକରଣ ଯେହେତୁ ସେ ଭଗବାନଙ୍କ ନାମ ନାରାୟଣ ହଉଛି ଭଗବାନଙ୍କର ନାମ ତେଣୁ ସେ ନାମାଭାସର ସ୍ତର ପ୍ରାପ୍ତ ହେଲା ଚାରି ପ୍ରକାର ନାମାଭାସ ଅଛି ସାଙ୍କେତ୍ୟ ପାଳି ଆସିଛନ୍ ସ୍ତୋଭମ ହେଳନ ହେବା ଅଶେଷ ଅଗହରଣ ବିଦୁ ବୈକୁଣ୍ଠ ନାମ ଗ୍ରହଣ ଅଶେଷ ଅଗହରଣ ବିଦୁ ଏ ଚାରି ପ୍ରକାର ନାମାଭାସ ରହିଛି ଗୋଟେ ହଉଛି ସଙ୍କେତ ସଙ୍କେତ କରି ଅର୍ଜୁନ ଅଜାମରେ ଯୋଉ ଭଗବାନଙ୍କ ନାମ ନେଇଛନ୍ତି ସେ ପୁଅକୁ ସଙ୍କେତ କରି ନାମ ନେଇଛନ୍ତି ଆଉ କେତେଜଣ ମଧ୍ୟ ପରିହାସରେ ଭଗବାନଙ୍କ ନାମ ନିଅନ୍ତି ଏବଂ ସଙ୍କେତ ପରିହାସ ସ୍ତୋଭମ ସ୍ତୋଭମ କହୁଛି ଯୋଉ ବିଭିନ୍ନ ନାଟକ ମାଟକ ସବୁ ହଉଛି ନାଟକ ମାନଙ୍କରେ ଯୋଉ ଯିଏ ବିଭିନ୍ନ ରୋଲ କରୁଛନ୍ତି ଯେମିତି ନାରଦିନୀ ରୋଲ ଜଣେ କରୁଛନ୍ତି ବା ଅନ୍ୟାନ୍ୟ ରୋଲ ଯୋଉ କରୁଛନ୍ତି ସେ ଭଗବାନଙ୍କ ନାମ ନେଉଛନ୍ତି ଇଏ ହଉଛି ସ୍ତୋଭମ ନାମାଭାସ ପ୍ରକୃତ ନାମ ନୁହଁ ନାମାଭାସ ଏବଂ କେତେଜଣ ମଧ୍ୟ ହେଳାରେ ମଧ୍ୟ ଭଗବାନଙ୍କ ନାମ ନେଉଛନ୍ତି ଏଇ ଚାରି ପ୍ରକାର ନାମ ନାମାଭାସ ବୋଲି କୁହାଯାଉଛି କିନ୍ତୁ ଏଇ ନାମାଭାସ ସ୍ତରରେ ମଧ୍ୟ ଅଜାମେଳ ମୁକ୍ତି ପ୍ରାପ୍ତ ହେଲେ ତେଣୁ ଏଇ ନାମକରଣର କେତେ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ରହିଛି ଏଇଟା ଆମେ ଜାଣିପାରିବା ତେଣୁ ସେହି ଭାବରେ ଅନ୍ୟାନ୍ୟ ଯୋଉ ସଂସ୍କାର ରହିଛି ଆଉ ଗୋଟେ ହଉଛି ପୌଷ୍ଟିକ 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 ଅର୍ଥ ହଉଛି ଯେ ସନ୍ତାନର ବୃଦ୍ଧି ପାଇଁ ପୁଷ୍ଟି ପାଇଁ ଡାକ୍ତର ଅଛନ୍ତି ସେ ଜାଣିଛନ୍ତି କେମିତି ସବୁ ପୁଷ୍ଟି କରାଯିବ ପୁଷ୍ଟି ପାଇଁ ସବୁ ଯୋଉ ଖାଦ୍ୟ ବ୍ୟବସ୍ଥା ରହିଛି ସେ ପୌଷ୍ଟିକ ବୋଲି କୁହାଯାଉଛି ସଂସ୍କାର ପୌଷ୍ଟିକକରଣ ତାପରେ ହଉଛି ଅନ୍ନପ୍ରାସନ ଯେତେବେଳେ ପିଲାର ଦାନ୍ତ ଉଠିଛି ସେତେବେଳେ ତାକୁ ଅନ୍ନ ଦିଆଯାଉଛି ଅନ୍ନପ୍ରାସନ କୁହାଯାଉଛି ଏବଂ ତାପରେ ହଉଛି ଚୂଡ଼ାକରଣ ଚୂଡ଼ାକରଣ କହିଲେ ଯୋଉ ସେଭିଂ କରାଯାଉଛି ବା ମୁଣ୍ଡନ କରାଯାଉଛି ଚୂଡ଼ାକରଣ ଏବଂ ଅନ୍ତିମ ସଂସ୍କାର ହଉଛି ଉପନୟନ ସଂସ୍କାର ବା ଗୁରୁଙ୍କର ଶରଣରେ ଥିବା ତେଣୁ ମାନବ ଜନ୍ମରେ ଜଣେ ଯେତେବେଳେ ଜଣେ ଉପଯୁକ୍ତ ପିତାମାତାଙ୍କୁ ଆଶ୍ରୟ କରି ଜଣେ ଯେତେବେଳେ ସନ୍ତାନ ଦାତ ହଉଛନ୍ତି ତାଙ୍କୁ ଏହି ସୁଯୋଗ ପ୍ରଦାନ କରାଯାଉଛି ଆମର ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଋଷଭଦେବ କହୁଛନ୍ତି ତାଙ୍କର ଶହେ ପୁତ୍ର ଭରତ ଆଦି ଶହେ ପୁତ୍ରଙ୍କୁ ସେ ଅନ୍ତିମରେ ସେ ଜ୍ଞାନ ସବୁ ଦେଇଛନ୍ତି ଭାଗବତ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ସେ କହୁଛନ୍ତି ଯେ ଗୁରୁ ନ ସତ୍ସାତ୍ ସୁଜନ ନ ସତ୍ସାତ୍ ପିତା ନ ସତ୍ସାତ୍ ଜନନୀ ନ ସତ୍ସାତ୍ ଦୈବଂ ନ ତତ୍ସାନ୍ ନ ପ୍ରତିଷ୍ଠ ସତ୍ସାନ୍ ଜହନ ମୋଚେ ସମ୍ପେତ ମୃତ୍ୟୁ ସେମାନେ ଗୁରୁ ଉପଯୁକ୍ତ ଗୁରୁ ନୁହନ୍ତି ବା ସେମାନେ ଉପଯୁକ୍ତ ପିତା ନୁହନ୍ତି ବା ଉପଯୁକ୍ତ ମାତା ନୁହନ୍ତି ବା ଉପଯୁକ୍ତ ସୁଜନ ନୁହନ୍ତି ବା ଉପଯୁକ୍ତ ଯୋଉ ଦେବତା ନୁହନ୍ତି ବା ଉପଯୁକ୍ତ ପତି ସେମାନେ ନୁହନ୍ତି ଯଦି ଯେଉଁମାନେ ତାଙ୍କ ଶରଣରେ ଅଛନ୍ତି ତାଙ୍କୁ ସେ ଆସନ ମୃତ୍ୟୁ ମୁଖରୁ ଯଦି ରକ୍ଷା ନ କରିପାରନ୍ତି ତାହେଲେ ସେ ପଦବାଚ୍ୟ ନୁହନ୍ତି ତେଣୁ ପିତା ମାତାଙ୍କର କର୍ତ୍ତବ୍ୟ ହେଉଛି ଯେ ତାଙ୍କର ସନ୍ତାନ ମାନଙ୍କୁ କେମିତି ସେମାନେ ମୃତ୍ୟୁମୁଖରୁ ରକ୍ଷା କରିପାରିବେ ମୃତ୍ୟୁମୁଖରୁ ଯଦି ନିଜେ ଆମେ ନିଜେ ମୃତ୍ୟୁମୁଖରୁ ରକ୍ଷା ନ ପାଇପାରିବା ତାହେଲେ ଅନ୍ୟର ଆମକୁ ଅନ୍ୟକୁ କଣ ମୃତ୍ୟୁମୁଖ ରକ୍ଷା କରିପାରିବା ତେଣୁକରି ଆମର ବର୍ଣ୍ଣନା କରାଯାଇଛି ଯେ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷତି ତେ ଜ୍ଞାନମ ଜ୍ଞାନେନ ତତ୍ତ୍ୱଦର୍ଶନ ଜଣେ ଯେତେବେଳେ ଉପଯୁକ୍ତ ଗୁରୁଙ୍କ ଶରଣରେ ଯାଉଛନ୍ତି ସେତେବେଳେ ସେ ଯୋଉ ଜ୍ଞାନ ପ୍ରାପ୍ତ ହେଉଛନ୍ତି ଯୋଉ ଜ୍ଞାନ ପ୍ରାପ୍ତ ହେଲେ ଜଣେ ଏଇ ମୃତ୍ୟୁକୁ ଏଡେଇ ପାରୁଛି ମାମ ବ୍ୟକ୍ତି ପୁନର୍ଜନ୍ମ ଦୁଃଖାଳୟ ଶାଶ୍ୱତମ ନାତ୍ମତି ମହାତ୍ମାନ ସଂସିଦ୍ଧି ପରମାଗତା ସେଟା ହେଉଛି ଶ୍ରେଷ୍ଠ ସିଦ୍ଧି ଜଣେ ଯେତେବେଳେ ମୃତ୍ୟୁକୁ ଅତିକ୍ରମ କରିପାରୁଛନ୍ତି ସେ ହେଉଛି ଜୀବନର ଶ୍ରେଷ୍ଠ ସିଦ୍ଧି ଏବଂ ମାନବ ଜୀବନର ପ୍ରକୃତ ଉଦ୍ଦେଶ୍ୟ ହେଉଛି ସେଇ ସିଦ୍ଧି ପ୍ରାପ୍ତ ହେବା ଏଦବାନ ସାଂଖ୍ୟ ଯୋଗାଭ୍ୟାମ ସ୍ୱଧର୍ମ ପରିନିଷ୍ଠା ଜନ୍ମଲାଭ ପରପୁଂସ ଅନ୍ତି ନାରାୟଣ ସ୍ମୃତି ଆମେ ଏ ଯୋଉ ବିଭିନ୍ନ ପ୍ରକାର ସାଂଖ୍ୟ ହଉ ବା ବିଭିନ୍ନ ପ୍ରକାର ଧର୍ମ ସବୁ ରହିଛି ବା ଯୋଗ ମାର୍ଗ ରହିଛି ଯିଏ ଯୋଉ ମାର୍ଗରେ ଯାଆନ୍ତି ନା କାହିଁକି ସେ ଧର୍ମରେ ସିଦ୍ଧି କେମିତି ପ୍ରାପ୍ତ ହେଲେ ବୋଲି ଜାଣିବା ନା ଅନ୍ତି ନାରାୟଣ ସ୍ମୃତି ଯଦି ଅନ୍ତକାଳରେ ଭଗବାନଙ୍କ ସ୍ମୃତି ଆସିପାରିଲା ତାହେଲେ ବୁଝିବା ଯେ ପ୍ରକୃତରେ ସେ ତାର ଜନ୍ମଲାଭ ପରପୁଂସ ମନୁଷ୍ୟ ଜନ୍ମର ଶ୍ରେଷ୍ଠ ଲାଭ ହଉଛି ଏଇଟା ଅନ୍ତି ନାରାୟଣ ହରେ କୃଷ୍ଣ ହରେ 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 ରାମ 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 ହରେ ହରେ ତେଣୁ ଏଇ ଯୋଉ ବିଭିନ୍ନ ପ୍ରକାର ସଂସ୍କାର ମାଧ୍ୟମରେ ଅନ୍ତିମ ସଂସ୍କାର ହେଉଛି ଉପନୟନ ସଂସ୍କାର ବା गुरु का शरण जीवा उपवित धारण कर ब्राह्मण ब्राह्मण दीक्षा ग्रहण करनयन कह ब्राह्मण दीक्षा हूँ द्वितीय जन्म हूँ द्वितीय द्विज से कह द्वितीय जन्म प्रथम जन्म हूँ पिता माता आश्रय से जन्म ग्रहण कर द्वितीय जन्म हूँ जहाँ जो गुरु शरण जाऊ उपनयन कह ब्राह्मण दीक्षा जन ने ग्रहण कले ही से गायत्री मंत्र जप करने से उपयुक्त है ब्राह्मण शब्द व्यवहार करवाण स्थान वेदाश्च यज्ञा पूरा पूरा काल ब्राह्मण मान यू जानक यज्ञ आयोजन करती शब्द व्यवहार कर ओम तत्सत शब्द तेणु यही शब्द रही उदाहरण यज्ञ दान तपक्रिया प्रवर्तन विधान सततम ब्रह्मवाद तेनाली शब्द रही ओम तत्सत जहा जो यज्ञ हूँ दान हूँ तपस्या हूँ जिन करने शब्द ओम तत्सत शब्द व्यवहार कर ओम तत्सत निर्देश ब्राह्मण तस्मात् ओम उदाहरण ओम माध्यम कौन ना ये यज्ञ दान ओम उच्चारण करवा द्वारा प्रवर्तन विधान सततम ब्रह्मवाद ओम उच्चारण करज्ञ दान तपस्या ब्रह्मवादी मैंने ओम उच्चारण कर प्रणव उच्चारण करसंदेह पढ़ यज्ञ तपक्रिया दान क्रिया विविधा क्रियते मुख्य का तत् शब्द व्यवहार करा जाए ये सब वेद विभिन्न सब मंत्र सब प्रथम मंत्र हूँ ओम वेद गीतारे प्रणव सर्व वेदेश समस्त वेद प्रणव से भाव में तत् शब्द जो रही वेद अर्थ रही वेद श्लोक सब रही तत् शब्द की प्रथम शब्द तेनाली तत् शब्द को अनभिसंधा फल को अभिसंधा न कर फल आकांक्षा आकांक्षा न रखी जो मैंने तत् शब्द व्यवहार करती यज्ञ तपस्या दान मध्यम दान दिया समय से मुक्त प्राप्त मुख्य कांक्षी मुक्त प्राप्त तेनाली आज श्लोक आलोचना कले श्लोक विषय किसी आलोचना करवा दस पंद्रह मिनट शेष कर देखो सद्भावे साधु भाव सदित्य प्रजुच्यत प्रशस्त कर्मणी तथा सत्शब्द पार्थ ये जो मांगलिक कर्म सब रही विभिन्न प्रकार कर्म जो कहले विभिन्न प्रकार जो दशमी का नाम संस्कार रही साधारण तीन प्रकार जो मांगलिक कर्म रही गोटा हूँ भगवान उद्देश्य जो कार्य कर विभिन्न प्रकार भगवान आम आसंता आठ तारीख में गौरांग महाप्रभु आविर्भाव हम तेरे विभिन्न समय विभिन्न भगवान विभिन्न लीला भगवान आविर्भाव अन्य सब विभिन्न प्रकार जो तिथि रही सब पालन करगवत उद्देश्य पालन कर देवता मान उद्देश्य विभिन्न देवादेवी मान संतोष विधान कर विभिन्न प्रकार आयोजन कर विभिन्न प्रकार मांगलिक कर्म कर मानव मान बहुत अन्य संस्कार जो पा छुआ विभिन्न प्रकार संस्कार सब रही सब तीन प्रकार मांगलिक कर्म रही तेनालीकार मांगलिक कर्म सद्भाव साधु भाव सत् शब्द व्यवहार कर मांगलिक कार्य व्यवहार कर प्रशस्ति कर्मणी तथा सत्शब्द पार्थ जुज सत्शब्द व्यवहार कर विभिन्न जो मंत्र सब रही मंत्र शब्द व्यवहार कर तेणु अंतिम भगवान कहते जे यज्ञ तपसी दान चिथि सदित चोचते कर्म चाहिए तदर्थ्यम सदित्य तेनाली यज्ञ हूँ तपस्या हूँ दान हूँ ଏଇ ତିନୋଟି ହେଉଛି ମାନବ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ, ଯଜ୍ଞ ଦାନ ତପସ୍ୟା। ତେଣୁ ଏଇ ତିନୋଟି କାର୍ଯ୍ୟ କରିବା ପାଇଁ ହେଲେ ଏଇ ସତ୍ ଶବ୍ଦଟି ବ୍ୟବହାର କରାଯାଏ। ଓମ୍ ତତ୍ସତ୍ ଏଇ ତିନୋଟି ଶବ୍ଦ ଏଇ ଯଜ୍ଞ ଦାନ ଏବଂ ତପସ୍ୟା ପାଇଁ ଏସବୁ ବ୍ୟବହାର କରାଯାଏ। କିନ୍ତୁ ବର୍ତ୍ତମାନ କଳିକାଳରେ ଆମର ଏସବୁ ନାମ ସଂସ୍କାର ଇତ୍ୟାଦି ଏସବୁ ବର୍ତ୍ତମାନ ପାଳନ କରାଯାଇ ପାରୁନାହିଁ। ତେଣୁ ବର୍ତ୍ତମାନ ଗୋଟିଏ ସଂସ୍କାର ହେଉଛି ଭଗବାନଙ୍କ ନାମ। ଭଗବାନଙ୍କ ନାମ ଦ୍ୱାରା ଯୋଉ କହିଲେଛି ଯୋଉ ଯାହା ସବୁ ଯେତେ ସବୁ ବିଭିନ୍ନ ପ୍ରକାର ପୁଣ୍ୟକର୍ମ ସବୁ ରହିଛି ସେସବୁ ପୁଣ୍ୟକର୍ମ ଆଉ ବର୍ତ୍ତମାନ ଯୁଗରେ ବିଶେଷ ଭାବରେ କଳିଯୁଗରେ ସେସବୁ ଆଉ କରାଯାଇ ପାରିବ ନାହିଁ। ବିଭିନ୍ନ ପ୍ରକାର ଅସୁବିଧା ରହିଛି। ଭାଗବତ ପ୍ରଥମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ କଳିଯୁଗରେ କଣ ଅସୁବିଧା ହେଉଛି କଣ ନା ପ୍ରାୟଣ ଅଳ୍ପା ଆୟୁଷ ସଭ୍ୟ, ଆମର ଆୟୁଷ ପ୍ରାୟ କମ। ଆସ୍ତେ ଆସ୍ତେ ସତ୍ୟଯୁଗରେ ବର୍ଣ୍ଣନା କରାଯାଉଥିଲା ଲୋକମାନଙ୍କର ଆୟୁଷ ଥିଲା ଲକ୍ଷେ ବର୍ଷ, ସେ ଆସ୍ତେ ଆସ୍ତେ ବନ୍ଧୁ ବର୍ତ୍ତମାନ 100 ବର୍ଷରେ ପହଞ୍ଚିଲା ଏବଂ ଏମିତି ସମୟ ଆସିବ 50 ବର୍ଷ ତାକୁ ବହୁତ ବୃଦ୍ଧ ବ୍ୟକ୍ତି ବୋଲି କୁହାଯିବ। ତେଣୁ କଳିକାଳରେ ଏଇସବୁ ବିଭିନ୍ନ ପ୍ରକାର ଅସୁବିଧା ରହିଛି। ପ୍ରାୟଣ ଅଳ୍ପାୟୁଷ ସଭ୍ୟ କଳା ବସ୍ମିନ ଯୁଗେ ଜାନା ଏବଂ ମନ୍ଦା ସମସ୍ତେ ଏଇସବୁ ପରମାର୍ଥୀ ବିଷୟରେ ଜାଣିବା ପାଇଁ କାହାର ଆଗ୍ରହ ନାହିଁ, ବହୁତ ଆଳସ୍ୟପୂର୍ଣ୍ଣ ସେମାନେ। ଏବଂ ଯଦି ବା କିଛି ଜଣଙ୍କର ଟିକେ ସେମାନେ ଆଗ୍ରହ ରହିଛି ସୁମନ୍ଦ ମତେ ତାଙ୍କର ବୁଦ୍ଧି ମଧ୍ୟ ଏତେ ଉନ୍ନତ ନୁହଁ, ଏବଂ ଯଦି ବା କିଛି ଜଣଙ୍କର ହୁଏତ ବହୁତ ବୁଦ୍ଧି ଉନ୍ନତ ଥାଇପାରେ କିନ୍ତୁ ମନ୍ଦ ଭାଗ୍ୟ ବିଭିନ୍ନ ପ୍ରକାର ଯୋଉ ଭାଗ୍ୟ ବର୍ତ୍ତମାନ କଳିଯୁଗରେ ଲୋକମାନଙ୍କର ଭାଗ୍ୟ ମନ୍ଦ ହେଉଛି। ଭାଗ୍ୟ ମନ୍ଦ କଣ ନା ଏଇସବୁ ଯୋଉ ସତ୍ସଙ୍ଗ ଏ ସତ୍ସଙ୍ଗ ମିଳିବାଟା ବହୁତ ଦୁର୍ଲଭ କଳିଯୁଗ, ଇଏ ହେଉଛି ମନ୍ଦ ଭାଗ୍ୟ। ଯେମିତି ଭଗବାନ ଚୈତନ୍ୟ ମହାପ୍ରଭୁ କହିଛନ୍ତି ଯେ ବ୍ରହ୍ମାଣ୍ଡ ପ୍ରେମିତେ କୋଣ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଲେ। ଯେଉଁମାନେ ଭାଗ୍ୟବାନ ବ୍ୟକ୍ତି ସେମାନେ ଗୁରୁଙ୍କର ଏବଂ କୃଷ୍ଣଙ୍କର କୃପାରୁ ଏଇ ଭକ୍ତିଲତା ପ୍ରାପ୍ତ କରନ୍ତି। କିନ୍ତୁ କଳିଯୁଗରେ ସେସବୁ ଏତେ ଭାଗ୍ୟ ଭଲ ନାହିଁ, ବହୁତ ମନ୍ଦ ଭାଗ୍ୟ। ଏବଂ ଯଦି ବା କେତେ ଜଣଙ୍କର ହୁଏତ ଭଲ ଭାଗ୍ୟ ଥାଇପାରେ ଉପଦ୍ରୁତା ବୋଲି କୁହାଯାଉଛି, ମନ୍ଦ ଭାଗ୍ୟ ଉପଦ୍ରୁତା ବିଭିନ୍ନ ପ୍ରକାର ଅସୁବିଧା ଥାଇକି ଥିବା ହେତୁ ଯଦିଓ ଜଣେ ଉପଯୁକ୍ତ ଗୁରୁତର ସାଧନ ଯାଉଛନ୍ତି ବା ଏଇ ମହାମନ୍ତ୍ର ଜପ କରୁଛନ୍ତି କିନ୍ତୁ ତଥାପି ବିଭିନ୍ନ ପ୍ରକାର ଅସୁବିଧା ଯୋଉ ଆସୁଛି ବିଭିନ୍ନ ପ୍ରକାର ଉପଦ୍ରବ ଆସୁଛି ସେଥିପାଇଁ ସେ ଏଇଟାକୁ ଠିକ ଭାବରେ ପାଳନ କରିପାରୁନାହାନ୍ତି। ତେଣୁ କଳିଯୁଗରେ ଏଇସବୁ ସଂସ୍କାର ଇତ୍ୟାଦି ସମ୍ଭବ ହେଇପାରୁନାହିଁ। ତେଣୁ ମହାପ୍ରଭୁ ଯେତେବେଳେ ଯାଇଥିଲେ ଦକ୍ଷିଣାଞ୍ଚଳ ଯାଇଥିଲେ ସେ ସମୟରେ ରାୟରାମାନନ୍ଦଙ୍କ ସହିତ ସେ ତାଙ୍କର ଦେଖା ହେଇଛି ଏବଂ ସେ ରାୟରାମାନନ୍ଦଙ୍କୁ ସାଧ୍ୟ ସାଧନ ବିଷୟରେ ପଚାରିଛି। ବିଶେଷ ଭାବରେ ଯେହେତୁ ଏଇ ଯୁଗ କଳିଯୁଗରେ ସବୁ ବିଭିନ୍ନ ପ୍ରକାର ଅସୁବିଧା ରହିଛି ଯେଉଁ ଅନ୍ୟ ଯୁଗମାନଙ୍କରେ ଯାହା ସବୁ ସମ୍ଭବ ହଉଥିଲା ଏଇ ଯୁଗରେ ସେ ସମ୍ଭବ ନୁହଁ। କିନ୍ତୁ ସତ୍ୟଯୁଗରେ ଧ୍ୟାନ ମାଧ୍ୟମରେ ଭଗବାନଙ୍କର ଭଗବାନଙ୍କୁ ସେବା କରୁଥିଲେ ବା ଭଗବାନ ପୂଜା କରୁଥିଲେ ଧ୍ୟାନ ମାଧ୍ୟମରେ କିନ୍ତୁ ଏ ଯୋଉ ଧ୍ୟାତି ବିଷୟ ତ୍ରେତୟା ଦଶତ ମକ୍ଷୀ ତ୍ରେତୟା ଯୁଗରେ ଯଜ୍ଞ ମାଧ୍ୟମରେ ବିଭିନ୍ନ ଭଗବାନଙ୍କର ଆରାଧନା କରାଯାଉଥିଲା। ଦ୍ୱାପରେ ପରିଚର୍ଯ୍ୟା ଦ୍ୱାପର ଯୁଗରେ ମନ୍ଦିରରେ ଯୋଉ ବିଭିନ୍ନ ପ୍ରକାର ଅର୍ଚ୍ଚନା ସବୁ ରହିଛି ସେ ଅର୍ଚ୍ଚନା ମାଧ୍ୟମରେ ଦ୍ୱାପର ଯୁଗରେ ଭଗବାନଙ୍କର ଆରାଧନା କରାଯାଉଥିଲା। କିନ୍ତୁ କଳିଯୁଗରେ ସେସବୁ ସମ୍ଭବ ନୁହଁ, କଳିଯୁଗରେ କେବଳ ଭଗବାନଙ୍କ ନାମ କୀର୍ତ୍ତନ। ତେଣୁ ଯେତେବେଳେ ମହାପ୍ରଭୁ ଯାଇ ପଚାରିଛନ୍ତି ରାୟରାମାନନ୍ଦ ପଚାରିଛନ୍ତି ଯେ କଣ ସାଧ୍ୟ ସାଧନ ବିଷୟରେ ଆମେ କୁହନ୍ତୁ, ପଚାରିବାର ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକମାନେ ସେଟାକୁ ସେଇ ଅନୁସାରେ କାର୍ଯ୍ୟ କରିବେ। ତେଣୁ ପ୍ରଥମେ ଯେତେବେଳେ ରାୟରାମାନନ୍ଦ କହିଲେ ଯେ ବର୍ଣ୍ଣାଶ୍ରମ ଧର୍ମ, ବର୍ଣ୍ଣାଶ୍ରମ ଧର୍ମ ମାଧ୍ୟମରେ ଆମେ ଜୀବନର ଲକ୍ଷ୍ୟ ବା ଅନ୍ତିମ ଲକ୍ଷ୍ୟ ପ୍ରାପ୍ତ ହେଇପାରିବା। ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ବର୍ଣ୍ଣାଶ୍ରମ ଚାରବତା ପୁରୁଷେନ ପରକୁମା ବିଷ୍ଣୁର ଆରାଧିତ ପନ୍ଥା ନାନ୍ୟତ୍ର ତୋଷ କାରଣ। ଏଇ ଯୋଉ ବିଭିନ୍ନ ବର୍ଣ୍ଣ ଏବଂ ବିଭିନ୍ନ ଆଶ୍ରମ ସବୁ ରହିଛି ଆର ଉଦ୍ଦେଶ୍ୟ ହେଉଛି ଭଗବାନ ବିଷ୍ଣୁଙ୍କର ବିଧି ବିଧାନ କରିବା। ତେଣୁ ଯେଉଁମାନେ ବର୍ଣ୍ଣ ଏବଂ ଆଶ୍ରମର ଆବଶ୍ୟକ ଗ୍ରହଣ କରୁନାହାନ୍ତି ସେମାନେ ଭଗବାନ ବିଷ୍ଣୁଙ୍କର ସନ୍ତୋଷ ବିଧାନ କରିପାରିବେ। କିନ୍ତୁ ମହାପ୍ରଭୁ କହିଲେ ବାହ୍ୟ ଆଗେ କୁହ କଳିଯୁଗରେ ସେସବୁ ସମ୍ଭବ ନୁହଁ, ତେଣୁ ଏଇଟା ସମ୍ଭବ ନୁହଁ ବା ଆ ପରେ କଣ ଅଛି କୁହ। ତେଣୁ ରାୟରାମାନନ୍ଦ ବିଭିନ୍ନ ପ୍ରକାର ସବୁ ଶାସ୍ତ୍ରରୁ ଉଦ୍ଧାର କରିକିରି କର୍ମ ମିଶ୍ରା ଭକ୍ତି ଜ୍ଞାନ ମିଶ୍ରା ଭକ୍ତି ସବୁ ମାନେ କେବଳ ଭକ୍ତି ଏଇସବୁ ସର୍ବଧର୍ମ ପରିତ୍ୟଜ୍ୟ ଏଇସବୁ ବିଭିନ୍ନ ପ୍ରକାର ଶାସ୍ତ୍ରର ଉଦ୍ଧାର କରିଛନ୍ତି, ଶାସ୍ତ୍ରରୁ ବିଭିନ୍ନ ପ୍ରକାର କଣ ଶ୍ଳୋକ ସବୁ ଉଦ୍ଧାର କରିକି ବର୍ଣ୍ଣନା କରୁଛନ୍ତି। କିନ୍ତୁ ମହାପ୍ରଭୁ ସେସବୁକୁ एडिशन को ना एटा संभव न पड़ी जो संभव न आमे जो कोन प्रकार संस्कार जो कहले ए सब पड़ी जो संभव न तो अंतिम रे राय रामानंद कहले जे श्रीमद् भागवतम रो दशम संध 14 अध्याय रे कोटे स्तुति अछि ब्रह्मा को स्तुति अछि भगवान विभिन्न प्रकार स्तुति अछि सेति गुटे श्लोक उद्धार करे राय रामानंद से सब दिउछि जे ज्ञाने प्रयास मदपास्य ममंतैव जीवन्ति सम्मुखवेता भवतीय वार्ता स्थाने स्थिता सुजीवतां तनुपां मनोभि जे प्रायसु जीतो जीतो प्यसी तैस्त लोक्यां निजर ज्ञान माध्यमरे ज्ञानी प्रयास मदपास्य ज्ञान माध्यमरे आमे भगवान जानकरिबा नाही तब तक करिया पड़े ज्ञानी प्रयास मदपास्य केमि जानिबा नमंतैव नम्र भाव रे तार प्रणाम करके जीवन की संगलेता भोदी वार्ता साधु मुख लोग भगवान को कथा के श्रवण करिवे सेतरे से तांकर जीवन रो अभिष्ट प्राप्त हित करे एवं सति भाई स्थाने स्थित जे जो स्थान रे अछन दिस तब क्या करे दरकार स्थाने स्थित केवल श्रुति गतां केवल कर्ण माध्यम रे जो श्रवण करके से सब प्राप्त हो जाए ताने चिता सुधीर मांग करू मांग मनोभी कायर मनोवाक्य जो हम श्रवण करिवे से माने जतियो भगवान रो प्रति नाम च अजित भगवान के जीत पाइले नै किंतु से माने भगवान के जीत जी जीतो पेसी तैस्त हो जा जतियो भगवान से त्रिलोक रे अजित तांग के जीत पाइले नै किंतु जो माने भगवान रो कथा साधु मुख रो श्रवण करिवे से माने निजर स्थिति ताकरे दरकार नै केवल सेही भगवान कथा को काय मन रखरे बहुत श्रद्धा से का जन श्रवण करिवे से माने गोटे समय आसी जत भगवान जति अजित तांग से जीति जे त ई श्रवण जत गाय मन कहले तते मात्र कहले यो कहे एटा होत कि एई माध्यम रे हमे भगवान रो पड़ि जुरे हिसाब रे जेतु हमे अन्य कोनसी उपाय नाही पड़ि जुरे तेरो भगवान का कथा और भगवान का नाम होती तेरो एक तो आरंभ करके लिए आठ राव दुबिन पका उन्नत स्तर से बुरा जी रायनंद अब मात्रों को इस तरह से आलोचना है मात्रों को रायनंद को इस बितर है इसे आलोचना है भागों तरह चर्चन चर्चा में तरह मध्यम विड़ा अष्टम अध्याय है शिशु बिस्तर पर वर्णन कर ये हो जी वैदिक भक्ति तापर आसे रागम रागमद भक्ति तापर रागमद भक्ति विभिन्न जो प्रेम स्तर आसे जी प्रेम स्तर स्नेह मान प्रणय राग अनुराग भाव महाभाव से विभिन्न स्तर सब रही विभिन्न संबंध जो रही शांत दास्य सख्य वात्सल्य माधुर्य ये सब विभिन्न प्रेम विभिन्न स्तर का भगवत प्रेम भगवत भक्ति मार्ग विभिन्न स्तर सब रही जाकि चैतन्य महाप्रभु रायानंद विषय प्रभु सब भगवान सेवा अर्चना करते अत्यंत उन्नत जीव से उन्नत पर जन्मग्रहण करते वर्णा कर भगवदगीता षष्ठ अध्याय भगवान कहते सूचना श्रीमता जोग भ्रष्ट हो जाए जो मैंने जोग भ्रष्ट जो पूर्व जन्म सिद्धि प्राप्त हो पारना से भक्त घरे धन पर जन्मग्रहण करती अथवा जो कूड़े भगवती जीवता यदि दुर्लभतर लोके जन्म जदीश्वर जो मैंने उन्नत भक्त जन्म करते पूर्व जन्म बहुत उन्नति कर भक्ति मार्ग उन्नति करफल से यही पर जन्मग्रहण करते प्रभु सब रही भक्त मान सब रही जो आम कह इस्कन यूथ टीचिंग जो रही टीचिंग रही प्रभु टीचिंग कर भगवान भक्ति आचरण कर महाराज आसी भगवान कथा कीर्तन कर प्रभु ये भाव में सत्संग व्यवस्था ये करें हार्दिक धन्यवाद अर्पण कर आजको कथा भन्दा मै यति सम्म। जय श्री भगवन्ता की, जय श्री गोपाल महाराज की, जय श्री गुरुदेव की, अनंत कोटि वैष्णव की, जय बोल प्रणाम दे।
जय श्री।